ଅକ୍ଷୟ ମହାନ୍ତିଙ୍କର ଅର୍ଥ କଷ୍ଟ ହୁଏତ ଥିଲା, କିନ୍ତୁ ଅର୍ଥ ଲୋଭ ନଥିଲା। ଯଦି ତାଙ୍କର କୌଣସି ଲୋଭ ଥିଲା ତାହେଲେ ଗୀତର ଲୋଭ। ସେଥିପାଇଁ ସେ ତାଙ୍କର ସବୁ ଅଧାଲେଖା ଗୀତ ନିଜ ପାଖରେ ଚାପି ରଖିଥିଲେ। ତା ସାଙ୍ଗରେ ମୋର ବି କିଛି ଗୀତ ଆଚ୍ଛା ଥାଉ ପରେ ଗାଇବି ପର୍ଯ୍ୟାୟରେ ରହିଗଲା। ସେ ନଥାନ୍ତୁ ପଛେ, କିନ୍ତୁ ତାଙ୍କ ଛଡ଼ା ଆଉ ଏସବୁ ଗୀତ କେହି ଗାଇପାରିବେନି, ଜଷ୍ଟିସ୍ କରିପାରିବେନି, ଏ ନିର୍ଣ୍ଣୟରେ ସେ ଥିଲେ ଅଟଳ। ଆସନ୍ତା ଦୁଇଟି ଗୀତ ତାଙ୍କ ଲୋଭର ସିନ୍ଦୁକ ଭିତରୁ ଆସିଛି। ଏହି ଗୀତଟି ରେକର୍ଡ଼ ହେଲା ବେଳକୁ ବିଭୁ କିଶୋରଙ୍କ ସ୍ତ୍ରୀ ରାକ୍ଷୀ ଦୌଡ଼ି ଆସି କହିଲା, ଏ ଗୀତ ଅକ୍ଷୟ ମହାନ୍ତିଙ୍କର। ବିଭୁ କହିଲା, ନା ଏଇଟା ଦେବଦାସ ଭାଇଙ୍କର। ରାକ୍ଷୀ କହିଲା, ତାହେଲେ ତୁମେ ଅକ୍ଷୟ ମହାନ୍ତିଙ୍କ ସ୍ୱର ଚୋରି କରିଛ। ମୋ ପାଇଁ ବିଭୁ ପାଇଁ ତାଠାରୁ ବଡ଼ ଗର୍ବର କଥା କିଛି ନଥିଲା। ଭଏସ୍ ମାଷ୍ଟର ଷ୍ଟୁଡ଼ିଓର ରେକର୍ଡ଼ିଷ୍ଟ ତାରା ପଣ୍ଡା ଏ ଘଟଣାର ସାକ୍ଷୀ।
ପନ୍ଦର ବୟସ ତାହାର ମୁହଁରେ ପଡ଼ିଲେ ଖରା, ଚଉଦ ପନ୍ଦର ବୟସ ତାହାର ମୁହଁରେ ପଡ଼ିଲେ ଖରା, କେବେ ଦିଶୁଥିଲା ସବନା ସେ ଝିଅ, କେବେ ଦିଶୁଥିଲା ଗୋରା, ଦେହ ସାରା ତାର ଫୁଲ ଫୁଟିଥିଲା, ଜହ୍ନ ଉଠିଥିଲା କିଛି, ମୁଁ ଭାବୁଥିଲି ମୁଁ ହେବି ତାର ଜୀବନର ମହୁମାଛି। କି ଜାଣିଥିଲି ବୟସ ବଢ଼ିଲେ ବଡ଼ ହେଲେ ଏତେ କଷ୍ଟ ହବ, ସେମିତି ଝିଅ ଆଉ କାହୁଁ ମିଳିବ, ଯିଏ କହୁଥିଲା ଦେବ ଭାଇ ତୁମେ ବଡ଼ ହେଲେ ଭାରି ଦୁଷ୍ଟ ହବ। ଚଉଦ ପନ୍ଦର ବୟସ ତାହାର ଆମ ପାଖ ଘରୁ ଚାଲିଗଲା ସିଏ, ଛାଡ଼ିଦେଲା ଆମ ଗଳି, ମୁଁ ବି ଚାଲିଗଲି ଦୂର ସହରକୁ ଆଉ ବେଶୀ ପାଠ ପଢ଼ି, କେତେ ନୂଆ ମୁହଁ କେତେ ନୂଆ ନା କେତେ ନୂଆ ପରିଚୟ, ଆଜି ଯାଏ କିନ୍ତୁ ମିଳିଲାନି ମୋତେ ତାପରି ଗୋଟେ ଝିଅ, ଯିଏ ଜାଣିଥିଲା ଜ୍ୟୋତିଷ ପରିକା କେତେ କ'ଣ ମୋର ନଷ୍ଟ ହବ, ସେମିତି ଝିଅ ଆଉ କାହୁଁ ମିଳିବ, ଯିଏ କହୁଥିଲା ଦେବ ଭାଇ ତୁମେ ବଡ଼ ହେଲେ ଭାରି ଦୁଷ୍ଟ ହବ। ଚଉଦ ପନ୍ଦର ବୟସ ତାହାର ମୁହଁରେ ପଡ଼ିଲେ ଖରା, केबे दिसुथिला सबना से झियो केबे दिसुथिला कोरा चौदह पंदर बयस तहारा।